ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशमस्कन्ध 43 अध्याय श्लोक 16 10th canto chapter 43 text 16 ब्रूतौ गोपै कतिपयै ब्रूतौ गोपै कतिपयै बालदेव जनार्दनौ बालदेव जनार्दनौ रंग विभीषतु राजन् रंग विभीषतु राजन् गजदंत वरायुधो गजदंत वरायुधो। ए कपितै अछि सेटा कतिपय हव ब्रूतौ गोपै कतिपयै बलदेव जनार्दनौ रंग विभीषतु राजन् गजदंत वरायुधो। गोपै कतिपयै बलदेव जनार्दनौ रंग विभीषतु राजन् गजदंत वरायुधो। ऋतौ गोपै कतिपयै बलदेव जनार्दनौ रंग विभीषतु राजन् गजदंत वरायुधो। भूतो गोपी कतिपयै बड़ा देव जनार्दनो ईशतु राजन् वजदंत वरायुधो। तेणु यहाँ प्रिंटिंग मिस्टेक अच्छी कतिपय को कपितय हो जाए बहुत प्रिंटिंग मिस्टेक रोचे आम से सजाड़ पढ़ु आपण मैंने एथेर देखिबे आपणकर मोबाइल रे देखिबे ठीक आसीबो जाऊ आमे गत तारीख गत काली जो कथा विश्राम देथिले आमे सेटु आरंभ करछ ता परठो गत काली जो श्लोक कहै कि रे कहैतला मन को रखिया पई के मन रखसंदी भगवान जो कुबड़ा पीढ़ को हत्या कले हत्या कला परे किभली से दुसुथिले से श्लोक टी कहै जायतला 15 नंबर श्लोक ସେ ଶ୍ଲୋକଟି ଆମେ କହିଥିଲୁ ମନେ ରଖିବା ପାଇଁ ତେଣୁ ସେ ଶ୍ଲୋକରେ କୁହାଯାଇଥିଲା 15 ନମ୍ବର ଶ୍ଲୋକରେ ଯେ ମୃତକଂ ଦୀପ ମୁତ୍ସୃଜ୍ୟ ଦନ୍ତପାଣି ସମାବିଶତ୍ ଅଂଶନ୍ୟସ୍ତ ବିଷାଣୁ ଅଶ୍ରୁଂ ମଦ ବିନ୍ଦୁଭିର ଅଙ୍କିତ ବିରୁଢ଼ ସ୍ୱେଦକଣିକା ବଦନାମ ବୃହୁ ବଭୁ। ଭଗବାନ ଏଇଭଳି ଭାବରେ ସଜ୍ଜିତ ହୋଇକି ରହିଛନ୍ତି ଆମେ କାଲି ସେଇଠି ଛାଡ଼ିଥିଲେ କଥାକୁ ଭଗବାନ ଯଦିଓ ଏତେ ଯୁଦ୍ଧ କଲେ ସବୁ କଲେ କୁବୁଡ଼ା ପିଡ଼ ସହିତ କିନ୍ତୁ ଭଗବାନଙ୍କର ବସ୍ତ୍ର ଭଗବାନଙ୍କ ମାଳା ଏସବୁ ଯାହା ରହିଛି ସବୁ ଠିକ୍ ଭାବେ ସୁରକ୍ଷିତ ରହିଛି ଯେ କିଛି ଏପଟ ସେ ଗୋଟିଏ ପତ୍ର ଗୋଟିଏ ଫୁଲରୁ ଗୋଟିଏ ପାଖୁଟାଟି ମଧ୍ୟ ଛିଣ୍ଡି ନାହିଁ ମାଳା ରହିଛି ସୁନ୍ଦର ଭାବେ ରହିଛି ଏବଂ ସେ ଯେଉଁ ଗଜ ଦାନ୍ତକୁ ଓପାଡ଼ି ଦେଲେ ସେ ଦାନ୍ତରୁ ଯେଉଁ କିଛି କିଛି ରକ୍ତ ବାହାରୁଥିଲା ତାଙ୍କ ଶରୀରରେ ସେ ରକ୍ତ ଯେଉଁ ପଡ଼ିଥିଲା ତାଙ୍କ ଶରୀରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଉଥିଲା। ଆମର ଗୋଟେ କଥା ଅଛି ସୁନ୍ଦର କିମ୍ ଅସୁନ୍ଦରମ୍ ଯେ ସୁନ୍ଦର ବ୍ୟକ୍ତି ତା ପାଇଁ କ'ଣ ଅସୁନ୍ଦର ରହିଛି ଯାହା ହେଲେ ବି ସେ ସୁନ୍ଦର ଏବଂ ଶରୀରରେ ଭଗବାନଙ୍କର ମୁଖ ମୁଖ ଅରବିନ୍ଦର ଯେଉଁ ରହିଛି ମୁଖପଦ୍ମ ରହିଛି ସେ ମୁଖପଦ୍ମରେ ମଧ୍ୟ କିଛି କିଛି ସ୍ୱେଦ ବିନ୍ଦୁ ରହିଛି ଝାଳ କିଛି ବାହାରିଛି ଆହୁରି ତାଙ୍କର ସୌନ୍ଦର୍ଯ୍ୟ ବଢ଼ିଯାଉଛି। ଏହିଭଳି ଭାବରେ ଆମେ ଗତକାଲି କଥାକୁ ବିଶ୍ରାମ ଦେଇଥିଲେ କାହାର ମନେ ଥାଉ ନଥାଉ ଆମେ ମନେ ପକାଇଦେଲେ ତେଣୁ ବର୍ତ୍ତମାନ ଷୋହଳ ନମ୍ବର ଶ୍ଳୋକରେ କୁହାଯାଉଛି ଯେ ବୃତୌ ଗୋପୈ କତିପୟୀ, କତିପୟୀ ଅଳ୍ପ କେତେ ଗୋପ ତାଙ୍କର ଯେତେ ସଖା ଥିଲେ ସବୁ ବସିଯାଇଛନ୍ତି ଷ୍ଟାଡ଼ିୟମରେ ରଙ୍ଗଶାଳାରେ, ଆଉ କେତେଜଣ ଆଚ୍ଛା ଏଠି କୁହାଯାଇଛି ଅନ୍ୟ କଥା କୁହାଯାଇଛି ଯେ ହେ ରାଜନ୍ କତିପୟୀ ଗୋପୈ ବୃତୌ ବେଷ୍ଟିତୌ, କେତେଜଣ ଗୋପଙ୍କ ସହିତ ଭଗବାନ ତାଙ୍କ ଚାରିପଟେ ରହିଛନ୍ତି, ଭଗବାନଙ୍କ ଚାରିପଟେ ରହିଛନ୍ତି, ଗଜଦନ୍ତ ବରାୟୁଧୌ, ଭଗବାନ ଗଜଦନ୍ତ ଧାରଣ କରିଛନ୍ତି, ବରାୟୁଧୌ ଏ ଗୋଟେ ଆୟୁଧମାନଙ୍କୁ ବି ତ ଶ୍ରେଷ୍ଠ, ଗଜାଯୁକ୍ତ ବରାୟୁଧୌ ମାନେ ଦୁଇ ଜଣ ଯାକ ଧରିଛନ୍ତି, ଦୁଇ ବଚନରେ କୁହାଯାଉଛି ବରାୟୁଧୌ ଗଜଦନ୍ତ ବରାୟୁଧୌ, ତେଣୁ ଆୟୁଧମାନଙ୍କୁ ବି ତ ଶ୍ରେଷ୍ଠ ବରାୟୁଧୌ, ବଳଦେବ ଜନାର୍ଦ୍ଦନୌ, ବଳଦେବ ଏବଂ ଜନାର୍ଦ୍ଦନ ରାମକୃଷ୍ଣ, ବଳଦେବ ଏବଂ ଜନାର୍ଦ୍ଦନ ଏଇ ଦୁଇଜଣ ରଙ୍ଗଂ କହିଲେ ରଙ୍ଗଭୂମିଂ ବିଭୀଷତୁ ପ୍ରବିଷ୍ଟୌ ବହୁବତୁ, ବର୍ତ୍ତମାନ ରଙ୍ଗଶାଳାକୁ ପ୍ରବେଶ କରୁଛନ୍ତି ଭଗବାନ ରାମ କିଏ କ'ଣ କୁହାଗଲା ନା ବଳଦେବ ଜନାର୍ଦ୍ଦନୌ, ଏ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, କାହିଁକି ରାଜନ କହିଲେ, କାହିଁକି ବଳଦେବ କହିଲେ, କାହିଁକି ଜନାର୍ଦ୍ଦନ କହିଲେ, କାହିଁକି ନିତ୍ୟାନନ୍ଦ କୁହାଯାଉଛି, ଆଜି ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ତିଥି, ଯେମିତି ଆମର କୁହାଯାଇଛି ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ସେଇଭଳି ଭାବରେ ଜୟ ନିତ୍ୟାନନ୍ଦ ସେଇ ବଳରାମ ଏବଂ ସେଇ ସିଏ ହେଉଛନ୍ତି ବଳଭଦ୍ର, ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ତେଣୁ ଆମେ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ କଥା କହିବା ଏଗାରଟାରୁ କଥା ଆରମ୍ଭ ହେବ, ଆଜି ସେଇ ନିତ୍ୟାନନ୍ଦ ପ୍ରଭୁ ବଳରାମ ବଳରାମ ରୂପରେ ତାଙ୍କର କଥା ଚାଲିଛି, ଇଏ ମଧ୍ୟ ନିତ୍ୟାନନ୍ଦଙ୍କ କଥା, ନିତ୍ୟାନନ୍ଦ କଥା ଭିନ୍ନ ରୂପରେ ଆମର ଶ୍ରୀ ଶ୍ରୀମଦ ଗୌରଙ୍କୁ ସେ ମହାରାଜ କହନ୍ତି ଆମେ ଏଇ ଯେଉଁ ଭାଗବତ କଥା କହୁଛେ ଇଏ ଗୌରଙ୍ଗ ମହାପ୍ରଭୁଙ୍କ କଥା ଚାଲିଛି ପରୋକ୍ଷ ଭାବରେ, ଭଗବାନ ରାମଚନ୍ଦ୍ରଙ୍କ କଥା ଚାଲିଛି ପରୋକ୍ଷ ଭାବରେ, ଭାଗବତ ଏକାଦସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ଯେଉଁ ରହିଛି ଶ୍ଳୋକ ଏଗାର ପାଞ୍ଚ ଚଉତିରିଶ ବୋଧେ, ଧ୍ୟେୟଂ ସଦା ପରିଭବଗ୍ନମ୍ ଅଭୀଷ୍ଟ ଦୋହମ୍ ତୀର୍ଥାସ୍ପଦମ୍ ଶିବ ବିରିଞ୍ଚି ନୂତଂ ଶରଣ୍ୟମ୍ ମୃତ୍ୟାତିହନ୍ ପ୍ରଣନ୍ତ ପାଳ ଭବାବ୍ଦିପୋତଂ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍। ଏକ ସମୟରେ ଭଗବାନ କୃଷ୍ଣଙ୍କର କଥା କୁହାଯାଉଛି, ଭଗବାନ ରାମଙ୍କର କଥା କୁହାଯାଉଛି, ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର କଥା କୁହାଯାଉଛି, ଷଡ଼ଭୁଜ ଗୌରାଙ୍ଗ ଭଗବାନ ଦେଖେଇଥିଲେ, ଦର୍ଶନ କରେଇଥିଲେ, କ'ଣ ପ୍ରଦର୍ଶନ କରେଇଥିଲେ, ଷଡ଼ଭଙ୍ଗ ଷଡ଼ଭୁଜ ଷଡ଼ଭୁଜ ଦୁଇ ଭୁଜ ହେଉଛି ଭଗବାନ ରାମଚନ୍ଦ୍ରଙ୍କର, ଯେଉଁଥିରେ ସ୍ୱର ଏବଂ ଧନୁ ଧାରଣ କରିଛନ୍ତି, ଆଉ ଦୁଇ ଭୁଜ ହେଉଛି ଭଗବାନ କୃଷ୍ଣଙ୍କର ଯେ ବଂଶୁରୀ ଧାରଣ କରିଛନ୍ତି, ଏବଂ ଆଉ ଦୁଇ ଭୁଜ ହେଉଛନ୍ତି ମହାପ୍ରଭୁଙ୍କର, ସେ ହେଉଛି ଦଣ୍ଡକମଣ୍ଡଳ ଧାରଣ କରିଛନ୍ତି, ଇଏ ହେଉଛନ୍ତି ଷଡ଼ଭୁଜ ଗୌରାଙ୍ଗ। ତେଣୁ ଆମେ ଏଇ ଯେଉଁ କଥା କହୁଛେ ଏଇଠି ପରୋକ୍ଷ ଭାବରେ ମହାପ୍ରଭୁଙ୍କର କଥା କୁହାଯାଉଛି, ରାମଚନ୍ଦ୍ରଙ୍କର କଥା କୁହାଯାଉଛି, ସମସ୍ତଙ୍କ କଥା ଏଇଠି ରହିଛି, ଏବଂ ବଳରାମଙ୍କ କଥା ଯେଉଁ ଆମେ କହୁଛେ ଏଠି ବଳଦେବ କୁହାଯାଉଛି, ଏଠି ମଧ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କ କଥା ଆସୁଛି, ସେଇ ନିତ୍ୟାନନ୍ଦ ପ୍ରଭୁ ଯିଏ ଆଜିକୁ 1474 ମସିହାରେ ଆସିଥିଲେ, କେତେ ବର୍ଷ ହେଲା ହିସାବ କରନ୍ତୁ, ସେଇ ନିତ୍ୟାନନ୍ଦ ପ୍ରଭୁ 5500 ବର୍ଷ ତଳେ ବଳରାମ ରୂପରେ ଆସିଥିଲେ ଏବଂ ସେହି ସବୁ ଲୀଳା କରୁଛନ୍ତି, ତେଣୁ ଆଜି ବଳରାମ ରୂପରେ ବର୍ତ୍ତମାନ ବଳରାମ ରୂପେ କଥା ଶ୍ରବଣ କରିବା, ଏଗାରଟାରେ ନିତ୍ୟାନନ୍ଦ ରୂପରେ କଥା ଶ୍ରବଣ କରିବା, ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କର କଥା ହିଁ ଚାଲିଛନ୍ତି। ଯାହା ହଉ, ଏଠି କୁହାଯାଉଛି ଏଇଭଳି ଭାବରେ ଯେତେବେଳେ କତିପୟ ଗୋପୀ ଗୋପ ଆଉ ସମସ୍ତେ ନଥିଲେ, ଅନ୍ୟମାନେ ସବୁ ରଙ୍ଗଶାଳାରେ ବସିଥିଲେ, ତେଣୁ କେତେଜଣ ଥିଲେ ତାଙ୍କ ପାଖରେ, ତାଙ୍କ ପାଖରେ ବେଡ଼ିକି ରହିଛନ୍ତି, ସିଏ ଏଇଟା ହେଉଛି କେଉଁ ଶ୍ଳୋକ 43 ନମ୍ବର ଶ୍ଳୋକ 16 ଏଠି କୁହାଯାଉଛି, ସିଦ୍ଧ ସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି न केवलम स एक समाविशत किंतु ब्रूतौ गोपी रीति भगवान एकुटिया प्रवेश करनथिले तांकर सांग बालक मानक सहित प्रवेश करुथिले तेणु सनातन गोस्वामी श्लोक भाष्य कहते प्रवेश पूर्व तो विशेष विवक्षा विवक्षोक्त पोषणीयाय पोषणी पोषणीयान आह कौन कहते जे भगवान जो प्रवेश कर विशेषता रही भगवान जो प्रवेश कर परस्पर कहटा बलदेव कहीं कहगला सनातन गोस्वामी कहते बलदेव कहीं कहगला ना इति अनुज स्नेहन दुष्ट पदार्थं तदानी बल विशेष प्रकटनाथ अनुज भाव आसुच्छी बलराम नित्यानंद प्रभु से भाव अनुज भाव नित्यानंद प्रभु जदिव से सान भाई गौरांग महाप्रभु किंतु से अनुज भाव नाला सी सब बड़ भाई प्रभु बोली ग्रहण करें शुणा लीला नित्यानंद प्रभु लीला प्रकृत से सान भाई थे भगवान रामचंद्र समय से सान भाई थे लक्ष्मण थे तेणु बड़ भाई हिसाब से रामजी पूजा आराधना करुले कि वर्तमान से जो अन्याय करदे भगवान रामचंद्र प्रति चेता जुगरे सीता माँ को निर्वासन करदे सीता माँ कौन दोष न थी तेणु लक्ष्मण लक्ष्मणदेव से आ सान भाई आसिले ना सान भाई रही ना से बड़ भाई होगले ये जो गोटे भाई भाव में से अन्याय कले प्रतिबदे प्रतिवाद सान भाई नई कि से बड़ भाई होगले आज आ सान भाई अन्याय को सह करें ना से निजे बड़ भाई रूप से आसिले तेणु बलदेव बलदेव शब्द कहार उद्देश्य हूँ इति अनुज स्नेहन कृष्ण प्रति स्नेह आसी जा तेणु दुष्ट पदार्थम भगवान सब जानते अक्रूर जो जाते सब कथा कही कौन कंसकर मनोरथ कृष्ण बलराम को सब कही जहाँ शुणि कृष्ण बलराम बहुत जोर हसी तेणु ये दुष्ट पदार्थम ये दुष्ट मान सब बद्ध करेंगे वर्तमान बद्ध बर्तमान लीला आरंभ हम आम शिशुमंद राधाकृष्ण स्वामी महाराज कहते सरकारी आदमी को सब बर्तमान बद्ध हम ता पूर्व असुर मान बद्ध करते किंतु वर्तमान गवर्नमेंट पीपुल मान को गवर्नमेंट ऑफिसर मान को हत्या करा जीव सरकारी आदमी तेणु दुष्ट पदार्थ तदानी बल विशेष प्रकटनाथ बलदेव शब्द अर्थ रोज बल विशेष प्रकट कर बलदेव बल विशेष प्रकटनाथ आउ जनार्दन कहगला कृष्ण न कह जनार्दन कहगला कहीं जनार्दन इति जनार दुष्ट दैत्यादीन अर्दयती हंती इति कर्तव्य जन कहले आम सब जन ए विशेष भाव दुष्ट जन मान को दैत्यादि जो मैंने रही अर्दयती अर्दयती कहले हंती बा हत्या करे भगवान ये जनार्दन जनार्दन शब्द अर्दन अर्थ दुईटी रही हत्या हाब एवं पालन हाब दुईटी जाक अर्थ रही गोटे शब्द से तेणु ये जनार्दन कहार उद्देश्य हूँ से ये जो दैत्य मान अच्छा सब बद्ध करेंगे भगवान जनार्दन कृष्ण हत्या करे हंती कर्तव्य जो ये भगवान का कर्तव्य भगवान कौन कर्तव्य ना नमे पार्थास्ति कर्तव्यम त्रिशु लोकेशु किंचन भगवान कौन कर्तव्य ना कि तथापि जदि किसी कर्तव्य ना आज तिथि से आसुंच नित्यानंद रूप से आसुंच नमें पार्थास्ति कर्तव्यम त्रिशु लोकेश नान बाप्तम अवाप्तव्यम बर्त एव चरण भगवान कौन एमती किसी वस्तु ना जहाँ से ना पाखे बामती किसी वस्तु आवश्यक ना कि ना कि तथापि से कार्य करती बर्त एव चर्मणि कहीं समस्ते कथ को पथ को अनुगमन ग्रहण करे अनुसरण करे तेणु ये भगवान समस्ते भगवान कौन कर्तव्य ना आमर मध्य कौन कर्तव्य ना ଆମର କ'ଣ କର୍ତ୍ତବ୍ୟ? ଆମର ଛଅଟା ଋଣ ରହିଛି। ଏକାଦଶ ସ୍କନ୍ଧରେ ଏକଥା କହିଛନ୍ତି ନବ ଦେବର୍ଷି ଭୂତ ଆପ୍ତ ନୃଣାଙ୍ଗ ପିତୃଣାଙ୍ଗ ନ କିଙ୍କର ନାୟ ଋଣିଙ୍କ ରାଜନ। ଏ ସମସ୍ତଙ୍କର ଛଅଟି ଋଣ ରହିଛି, ମାନେ ତାଙ୍କର ଇଏ କର୍ତ୍ତବ୍ୟ ସବୁ ରହିଛି, ଛଅଟି କର୍ତ୍ତବ୍ୟ ରହିଛି। କ'ଣ କ'ଣ ନା, ଦେବତାମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ଋଷିମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ଭୂତ ଜୀବମାନଙ୍କ ପ୍ରତି ରହିଛି କର୍ତ୍ତବ୍ୟ, ବନ୍ଧୁବାନ୍ଧବମାନଙ୍କ ପ୍ରତି ରହିଛି, ମନୁଷ୍ୟମାନଙ୍କ ପ୍ରତି ରହିଛି, ପିତାମାତାଙ୍କ ପ୍ରତି ରହିଛି, ସମସ୍ତଙ୍କ ପ୍ରତି କର୍ତ୍ତବ୍ୟ ରହିଛି। କିନ୍ତୁ ଗତୋ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ୍, ଯଦି ଆମେ ଭଗବାନଙ୍କ ଶରଣରେ ଗଲେ ଆମେ ସମସ୍ତ କର୍ତ୍ତବ୍ୟରୁ ଋଣ ଛାଡ଼ ହେଇଗଲା ଆମର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନଙ୍କର ଯେଉଁଭଳି ଭାବରେ କର୍ତ୍ତବ୍ୟ ନାହିଁ, ଆମେ ଯଦି ଭଗବାନଙ୍କ ଶରଣରେ ଚାଲିଗଲେ ଆମେ ମଧ୍ୟ କର୍ତ୍ତବ୍ୟରୁ ମୁକ୍ତ ହେଇଯିବା, ନହେଲେ ଆମକୁ ଏ କର୍ତ୍ତବ୍ୟ ଆମ ରହିବ, ଋଣ ରହିବ ଆମ ଉପରେ। ତେଣୁ ଭଗବାନ କ'ଣ, ଭଗବାନଙ୍କର ତଥାପି ଭଗବାନଙ୍କ ସେ ଇଏ ତାଙ୍କର କର୍ତ୍ତବ୍ୟ ବୋଲି ଗ୍ରହଣ କରିଛନ୍ତି। କ'ଣ ନା, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କର ବର୍ତ୍ତମାନ ଚାଲିଗଲେ ଆସିଲା, ବର୍ତ୍ତମାନ ଲୀଳା ଆସୁଛି କହିବାକୁ ଗଲେ ପରୋକ୍ଷ ଭାବରେ, ଆମେ ସିଧାସଳଖ ଭାବରେ କହିବା ଏଗାରଟାରେ, କିନ୍ତୁ ବର୍ତ୍ତମାନ ଇଏ ମଧ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳା। ପାଞ୍ଚଟି ଶ୍ଳୋକରେ ଚୈତନ୍ୟ ଚରିତାମୃତରେ ନିତ୍ୟାନନ୍ଦ ପ୍ରଭୁଙ୍କ ତତ୍ତ୍ୱକୁ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ମହାପ୍ରଭୁଙ୍କ ତତ୍ତ୍ୱକୁ ଛଅଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଅଦ୍ୱୈତ ପ୍ରଭୁଙ୍କର ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଏବଂ ଗୋଟିଏ ତତ୍ତ୍ୱରେ ପଞ୍ଚତତ୍ତ୍ୱାତ୍ମକ ଗୋଟିଏ ଶ୍ଳୋକରେ। ଏଇଭଳି ଭାବରେ ଚୈତନ୍ୟ ଚରିତାମୃତରେ ଚଉଦଟି ମଙ୍ଗଳାଚରଣରେ 14 ଶ୍ଳୋକ ବର୍ଣ୍ଣନା କରାଯାଇଛି ଆମେ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ କହିବା, କିନ୍ତୁ ପରୋକ୍ଷ ଭାବରେ ଏଠି ମଧ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କ କଥା ଚାଲିଛନ୍ତି। ତେଣୁ ଏଇ ଯେଉଁ କଂସ କଂସାଦି ବଦ୍ଧା ଅଭିପ୍ରାୟଣ, ସେଥିପାଇଁ ଜନାର୍ଦ୍ଦନ ବଳଦେବ ଜନାର୍ଦ୍ଦନ ହଉ, ବଳଦେବ ଏବଂ ଜନାର୍ଦ୍ଦନ ଯାଉଛନ୍ତି, ପ୍ରବେଶ କରୁଛନ୍ତି। ଆମେ ବର୍ତ୍ତମାନ ଆପଣଙ୍କୁ ନେଇ ଚାଲୁଛୁ, ଆପଣଙ୍କୁ ମଥୁରା ମଥୁରା କଂସ ଏ ଯେଉଁ ରହିଛନ୍ତି ରଙ୍ଗଶାଳାକୁ ଆପଣମାନେ ନେଇଯାଉଛୁ ବର୍ତ୍ତମାନ, ସେଇଠି ବର୍ତ୍ତମାନ ଭଗବାନ ପ୍ରବେଶ କରୁଛନ୍ତି। ତାଙ୍କର ରୂପ ବର୍ଣ୍ଣନା କରାଯାଇଛି ଆ ପୂର୍ବ ଶ୍ଳୋକରେ, ଆମେ ପୁଣି ଥରେ କହିଦେଲେ ଏଇଭଳି ଭାବରେ ଭଗବାନ ବାମ ହାତରେ ଧାରଣ କରିଛନ୍ତି ଗୋଟିଏ ଗଜଦାନ୍ତ, ଏବଂ ବଳରାମ ମଧ୍ୟ ଗୋଟିଏ ହାତରେ ଧାରଣ କରିଛନ୍ତି ଗୋଟିଏ ଗଜଦାନ୍ତ। ଏଇଭଳି ଭାବରେ ଦୁଇ ଜଣ ପ୍ରବେଶ କରୁଛନ୍ତି ରଙ୍ଗଶାଳାରେ ପ୍ରବେଶ କରୁଛନ୍ତି, ଆପଣମାନଙ୍କ ସିଟ୍ ନେଇଯାଇଛନ୍ତି ତ ରଙ୍ଗଶାଳାରେ। ତେଣୁ ସମସ୍ତେ ଦେଖୁଛନ୍ତି ଭଗବାନଙ୍କ ରୂପ। ଯଦ୍ବା ଏଇ ଜନାର୍ଦ୍ଦନ ଶବ୍ଦ ଏଠି ମଧ୍ୟ କୁହାଯାଇଛି, ଯଦ୍ବା ଜନଂ ଜନନଂ ନାଶ ଇତି ତନ୍ ମୋକ୍ଷ ଦାନାଭିପ୍ରାୟଣ, ଯାହାଙ୍କୁ ନାଶ କଲେ ମଧ୍ୟ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି ଜନାର୍ଦ୍ଦନ। ଏଇଟା ଆପଣଙ୍କ ନିକଟକୁ ନେଇଯାଆନ୍ତୁ, ତାକୁ ଆପଣ ନିକଟକୁ ନେଇଯାଆନ୍ତୁ ଜନାର୍ଦ୍ଦନ। ତେଣୁ ମୋକ୍ଷ ଦାନାଭିପ୍ରାୟଣ, ତାଙ୍କୁ ଯାହାଙ୍କୁ ଭଗବାନ ଯାହାକୁ ହତ୍ୟା କରନ୍ତି ତାଙ୍କୁ ହତାରି ଗତିଦାୟକ। ଯଦିଓ ଅନ୍ୟ ଯୁଗମାନଙ୍କରେ ଭଗବାନ ଦୁଷ୍ଟ ଦମନ କରୁଥିଲେ, କିନ୍ତୁ ମହାପ୍ରଭୁଙ୍କର ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କର ଯେଉଁ ଲୀଳା, ଏ ବହୁତ ଉଦାର ଲୀଳା। ଭଗବାନ ଏ ଯେଉଁ ରହିଛନ୍ତି ପାପି ତାପି ଏମାନେ ସବୁ ରହିଛନ୍ତି, ଏମାନଙ୍କୁ ହତ୍ୟା ନକରି ତାଙ୍କ ହୃଦୟରେ ଯେଉଁ ରହିଛି ପାପର ବୀଜ ରହିଛି, ସେ ପାପର ବୀଜକୁ ନଷ୍ଟ କରିଦେଇଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ। ତେଣୁ ଇଏ ହେଉଛି ଅଦ୍ଭୁତ ପ୍ରାଧାନ୍ୟ, ଅଦ୍ଭୁତ ଔଦାର୍ଯ୍ୟ, ଅଦ୍ଭୁତ ତିନୋଟି ଶବ୍ଦ ବ୍ୟବହାର କରାଯାଏ ମହାପ୍ରଭୁଙ୍କ ଲୀଳାରେ। ସେ ଅଦ୍ଭୁତ ଶବ୍ଦ ବ୍ୟବହାର, ଅଦ୍ଭୁତ ପ୍ରାଧାନ୍ୟ, ଅଦ୍ଭୁତ ଔଦାର୍ଯ୍ୟ ଏବଂ ଆଉ ଗୋଟେ କ'ଣ ରହିଛି, ଏଇଭଳି ଭାବରେ ମହାପ୍ରଭୁଙ୍କ ଲୀଳା ସବୁ ରହିଛି। ଏବଂ ମହାପ୍ରଭୁଙ୍କ ଲୀଳା ଠାରୁ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳା ଆହୁରି କରୁଣା, ଆହୁରି କରୁଣାମୟ ନିତ୍ୟାନନ୍ଦ ପ୍ରଭୁ, ଏସବୁ ଆମେ ଶୁଣିବା। ତେଣୁ ଏହି ମୋକ୍ଷଦାନ ଅଭିପ୍ରାୟ ଯଦ୍ବା ଜନେଇ ନିଜ ସେବକେଇ ଶ୍ରୀ ନାରଦାଦି ବି ଅର୍ଦ୍ଧତେ କଂସବଧାଦି ଅର୍ଥଂ ଜାଚ୍ୟତେ। ସେବକମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ତେଣୁ ଏଠି ଯେଉଁ କୁହାଗଲା ଜ୍ୟେଷ୍ଠ କ୍ରମେଣ ପ୍ରବେଶାତ୍ ସ୍ନେହନ ଅଗ୍ରେ ଗମନାତ୍ ବା, ଯେଉଁ ପ୍ରବେଶ କରୁଛନ୍ତି ପ୍ରଥମେ ଆସୁଛନ୍ତି ବଳଦେବ, ବଳଦେବ ଜନାର୍ଦ୍ଦନ ବୋଲି କୁହାଗଲା, ପ୍ରଥମେ ଆସୁଛନ୍ତି ବଳଦେବ। ସନାତନ ଗୋସ୍ୱାମୀ କହୁଛନ୍ତି ଜ୍ୟେଷ୍ଠ କ୍ରମେଣ ବଳଦେବ ବଡ଼ ଭାଇ, ତେଣୁ ଆଗେ ବଡ଼ ଭାଇ ଆସୁଛନ୍ତି, ଆଗେ ବଳରାମ ଯାଉଛନ୍ତି ରଥଯାତ୍ରା। ରଥଯାତ୍ରାର ଉଦ୍ଦେଶ୍ୟ କେତେ ଜଣ ଜାଣୁଛନ୍ତି? ବହୁତ ପାର୍ଟି ହେଉଛି, ସବୁ ହେଉଛି, କିନ୍ତୁ ରଥଯାତ୍ରାର ଅର୍ଥ କେତେ ଜଣ ଜାଣୁଛନ୍ତି? ରଥଯାତ୍ରାରେ କାହିଁକି ବଳଦେବ ଆଗରେ ଆସୁଛନ୍ତି ଏବଂ ସୁଭଦ୍ରା କାହିଁକି ମଝିରେ ରହୁଛନ୍ତି ଏବଂ ଭଗବାନ କୃଷ୍ଣ କାହିଁକି ପଛରେ ଆସୁଛନ୍ତି? ରଥଯାତ୍ରା ରହସ୍ୟ ସବୁ ରହିଛି। ତେଣୁ ଏଇ ଜ୍ୟେଷ୍ଠ କ୍ରମେଣ ପ୍ରବେଶ ସ୍ନେହେନ ଅଗ୍ରେ ଗମନାତ୍ ବା ସ୍ନେହ, ଅନୁଯୋଗ ପ୍ରତି ସ୍ନେହରେ ସେ ଆଗରେ ଆସୁଛନ୍ତି। ଆଉ ପୂର୍ବରୁ କୁହାଗଲା ନା ସବୁ ରହିଛନ୍ତି, କ'ଣ ଯେଉଁମାନେ ରହିଛନ୍ତି, ଯେଉଁ କୁହାଯାଏ ଯେଉଁ କ୍ରିମିନାଲ ସବୁ ରହିଛନ୍ତି, ମାଓବାଦୀ ମାଓବାଦୀ ରହିଛନ୍ତି, କେତେବେଳେ କ'ଣ କରିବେ? ତେଣୁ ବଳଦେବ ସ୍ନେହରେ ଆଗରେ ଆସୁଛନ୍ତି, ପ୍ରଥମେ ଆସୁଛନ୍ତି ବଳଦେବ, ତାପରେ ଆସୁଛନ୍ତି କୃଷ୍ଣ। ରାଜନ ଶବ୍ଦ ବ୍ୟବହାର କରାଗଲା କାହିଁକି? ରାଜନ ଶବ୍ଦ ସୁଖଦେବ ଗୋସ୍ୱାମୀ ରାଜନ ବୋଲି କାହିଁକି କହିଲେ? ନା ରାଜନୀତି ଦୁଷ୍ଟ ବଦ୍ଧପୂର୍ବକ ଶୋଭା ବିଶେଷଣ, ଶୋଭା ବିଶେଷଣ ରଙ୍ଗ ମଧ୍ୟ ଶ୍ରୀ ଭଗବତ ପ୍ରବେଶ ଶ୍ରବଣାତ୍ ଅନ୍ତଃ ସନ୍ତୋଷେଣ ବିଦ୍ୟୋତ୍ମାନ ଶ୍ରୀ ପରୀକ୍ଷିତଂ ଦୃଷ୍ଟ୍ୱା ସ୍ୱୟଂପି ପ୍ରହର୍ଷେଣ ସମ୍ବୋଧୟତି। କୁହାଯାଉଛି ଭଗବାନ ଦୁଷ୍ଟ ବଦ୍ଧ କରିବେ ଶୋଭା ବିଶେଷଣ, ଭଗବାନଙ୍କୁ ଶୋଭା ବର୍ଣ୍ଣନା କରାଯାଉଛି ନା, କେତେ ସୁନ୍ଦର ଶୋଭା ବର୍ଣ୍ଣନା କରାଯାଇଛି ଭଗବାନ ଯେଉଁ ଶରୀର ରହିଛି। ପୂର୍ବରୁ କୁହାଗଲା ହାତୀ ଦାନ୍ତ ଧରିଛନ୍ତି, ହାତୀ ଦାନ୍ତରୁ ସବୁ ରକ୍ତ ବାହାରୁଛି ଶରୀରରେ ପଡ଼ିଛି, ତାଙ୍କ ଶରୀରରେ ତାଙ୍କର ମୁଖରେ ଶ୍ରମ ବିନ୍ଦୁ ରହିଛି ବା ଯେଉଁ ସ୍ୱେଦ ବିନ୍ଦୁ ରହିଛି। ଏଇଭଳି ଭାବରେ ତାଙ୍କ ବଦନ କମଳଟା ଆହୁରି ଅଧିକ ସୁନ୍ଦର ହୋଇଯାଉଛି, ତାଙ୍କ ସମସ୍ତ ଶରୀର ଏଇଭଳି ଶୋଭାମାନ ହେଉଛି। ଏହିସବୁ ଲୀଳାକୁ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜକୁ ମଧ୍ୟ ସୁଖଦେବ ଗୋସ୍ୱାମୀ ଟିକିନିକ ଭାବରେ ବର୍ଣ୍ଣନା କରୁଛନ୍ତି। ଏଇଟା ପରୀକ୍ଷିତ ମହାରାଜ ଶୁଣିକିରି ଶୋଭା ବିଶେଷଣ ରଙ୍ଗ ମଧ୍ୟ ଶ୍ରୀ ଭଗବତ ପ୍ରବେଶ ଶ୍ରବଣା, ଭଗବାନ ଯେଉଁ ପ୍ରବେଶ କରୁଛନ୍ତି ରଙ୍ଗ ମଧ୍ୟରେ ଅନ୍ତଃ ସନ୍ତୋଷେଣ, ପରୀକ୍ଷିତ ମହାରାଜଙ୍କ ଅନ୍ତର ବହୁତ ସନ୍ତୋଷ ହେଇଯାଉଛି, ବହୁତ ଆନନ୍ଦିତ ହେଇଯାଉଛନ୍ତି ପରୀକ୍ଷିତ ମହାରାଜଙ୍କ ଅନ୍ତର। ସର୍ବଭୂତ ହୃଦୟ ସମସ୍ତଙ୍କ ହୃଦୟ ଜାଣନ୍ତି ସେ ସୁଖଦେବ ଗୋସ୍ୱାମୀ, ତେଣୁ ପରୀକ୍ଷିତ ମହାରାଜଙ୍କର ହୃଦୟ କଥା ସେ ଜାଣିପାରିଲେ, ତାଙ୍କ ହୃଦୟରେ କେତେ ସନ୍ତୋଷ ରହିଛି ସେ ଜାଣିପାରିଲେ। ତେଣୁ ବିଦ୍ୟୁତ୍ ମାନା ଶ୍ରୀ ପରୀକ୍ଷିତଙ୍କ ଦୃଷ୍ଟୁଆ ଅନ୍ତର, ଫେସ୍ ଇଜ୍ ଦ ମିରର, କ'ଣ ଇଣ୍ଡେକ୍ସ ମିରର ଅଫ୍ ଦ ହାର୍ଟ ବୋଲି କୁହାଯାଏ, ଯେଉଁ ମୁଖ ଦେଖି ଜାଣିପାରିବ ଭିତରେ କ'ଣ ଅଛି, ହୃଦୟ ଭିତରେ କଥା କ'ଣ ଅଛି ଜଣାପଡ଼ିବ। ତେଣୁ ତାଙ୍କର ମୁଖ ବିଦ୍ୟୁତ୍ ମାନା ବହୁତ ଉଜ୍ଜଳ ଦେଖାଯାଉଛନ୍ତି ପରୀକ୍ଷିତ ମହାରାଜ। ପାଞ୍ଚ ଦିନ ପାଖାପାଖି ହୋଇଗଲାଣି, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, କି ରେଷ୍ଟ ବି ଟିକିଏ ନେଇନାହାନ୍ତି, କି ବିଶ୍ରାମ ମଧ୍ୟ ନେଇନାହାନ୍ତି, ନନ୍ଷ୍ଟପ୍ ଚାଲିଛି କଥା, କିନ୍ତୁ ତାଙ୍କର ମୁଖ ଆହୁରି ଉଜ୍ଜଳ ହୋଇଯାଉଛି। ତେଣୁ ଏଇଟାକୁ ଦେଖିକିରି ପରୀକ୍ଷିତ ଏହିଭଳି ଭାବେ ରହିଛନ୍ତି, ଦେଖିକି ଦୃଷ୍ଟୁଆ ସ୍ୱୟଂପି ସୁଖଦେବ ଗୋସ୍ୱାମୀ ନିଜେ ମଧ୍ୟ ପ୍ରହର୍ଷେଣ, ସେ ମଧ୍ୟ ବହୁତ ଆନନ୍ଦରେ ପ୍ରହର୍ଷେଣ, ତାହାକୁ ମଧ୍ୟ ବହୁତ ଆନନ୍ଦ ଆସୁଛି। ତେଣୁ ଏହିଭଳି ଭାବରେ ରାଜନ ଶବ୍ଦ ସମ୍ବୋଧନ କରିଛନ୍ତି ଏ ରାଜନ। ତେଣୁ ଏଇ ଶ୍ଳୋକଟି ସବୁ ପାଠ କରନ୍ତୁ, ଏଇଟା ବହୁତ ସୁନ୍ଦର ଶ୍ଳୋକ, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଶ୍ଳୋକ 17 ପାଇଲେ? ଦେଖନ୍ତୁ ବହି ସବୁ ଦେଖନ୍ତୁ ଭଲ ନା। ମଲ୍ଲାନାମ ଅସନେ ନୃଣାଂ ନରବର ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ ଗୋପାନାଂ ସ୍ୱଜନୋ ଅସତାଂ କ୍ଷିତିଭୁଜାଂ ଶାସ୍ତା ସ୍ୱପିତୃ ଶିଶୁଃ ମୃତ୍ୟୋର୍ଭଜପତେ ବିରାଟ ଅବିଦୁଷାଂ ତତ୍ତ୍ୱଂ ପରଂ ଯୋଗିନାଂ ବ୍ରିଷିଣାଂ ପରଦେବତେତି ବିଦିତୋ ରଙ୍ଗଗତଃ ସାଗ୍ରଜଃ। ଭଗବାନ ସବୁ ରସର ଆଧାର, ରସ ବୈଷ ଆଜି ଏ ଯେଉଁ କଥା, ଇଏ ମଧ୍ୟ ଗୋଟେ ରସ, ଭଗବାନଙ୍କର କଥାମୃତ ଖାଲି ରସ ନୁହଁ, ଇଏ ହେଉଛି କଥାମୃତ। ତେଣୁ ଭଗବାନ ସମସ୍ତ ରସର ଆଧାର, ରସ ବୈଷ ବେଦାନ୍ତ ସୂତ୍ରରେ କୁହାଯାଇଛି। ସମୁଦାୟ 12 ରସ ରହିଛି, ଏଠି 10 ରସର ବର୍ଣ୍ଣନା କରାଯାଇଛି, ଆଉ 2 ରସ ଇଣ୍ଡାଇରେକ୍ଟଲି କୁହାଯାଇଛି। ଏମିତି ସମୁଦାୟ 12 ରସ ରହିଛି ଏ ଶ୍ଳୋକଟି, ସେଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଯେତେବେଳେ ଆସୁଛନ୍ତି ବଳଦେବ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ଯେଉଁ ଦର୍ଶକମାନେ ସବୁ ରହିଛନ୍ତି, ଦର୍ଶକମାନେ ବିଭିନ୍ନ ପ୍ରକାର ଦର୍ଶକ ରହିଛନ୍ତି, ବିଭିନ୍ନ ମାନେ ନିତ୍ୟବଦ୍ଧଠୁ ଆରମ୍ଭ କରି ନିତ୍ୟ ମୁକ୍ତ ଜୀବ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ସେଠି ସେଠି ରହିଛନ୍ତି। ତେଣୁ କିଏ କେଉଁଭଳି ଭାବରେ ଭଗବାନ ରୂପକୁ ଆସ୍ୱାଦନ କରୁଛନ୍ତି, କିଏ କେଉଁଭଳି ଭାବରେ ରୂପକୁ ଆସ୍ୱାଦନ କରୁଛନ୍ତି, ଏଇଟା କୁହାଯାଉଛି। ହେ ରାଜନ, ଏଠି ରାଜନ ଶବ୍ଦ ଏଠି ମଧ୍ୟ କୁହାଯାଇଛି। ହେ ରାଜନ, ମଲ୍ଲାନା ଅଷ୍ଟମଲ୍ଲ ରହିଛନ୍ତି, ପୂର୍ବ ବର୍ଣ୍ଣନା କରାଯାଇଛି। ଚାଣୁର ଚାଣୁର ମୁଷ୍ଟିକ କୁଟ ଶଳ ତୋଷଳ ଏଇ ପାଞ୍ଚ ଜଣଙ୍କ ନାମ ଦିଆ ନିଆଯାଇଛି। ଆଉ ସବୁ ତ ପଳେଇଯିବେ ଭଗବାନ, ଆଉ ତାଙ୍କୁ ଛାଡ଼ିଦେବେ ତାଙ୍କୁ। ତେଣୁ ଏଇ ପାଞ୍ଚ ଜଣଙ୍କ ମଲ୍ଲଙ୍କ ନାମ ନିଆଯାଇଛି, ଆଉ ଅଷ୍ଟମଲ୍ଲ ରହିଛନ୍ତି, ଆହୁରି ଅନ୍ୟମାନେ ମଲ୍ଲମାନେ ମଧ୍ୟ ସବୁ ରହିଛନ୍ତି। ମଲ୍ଲାନା ବହୁ ବସନ କୁହାଯାଏ, ମଲ୍ଲାନା ଅସନୀର ମଲ୍ଲମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମ ତାଙ୍କୁ ଦେଖୁଛନ୍ତି, ସେ ତାଙ୍କୁ କ'ଣ ଲାଗୁଛି, ଏଗାର ବର୍ଷ ବାଳକ ଭଗବାନ କୃଷ୍ଣ, ଏଗାର ବର୍ଷର, ଆଉ ବଳଦେବ ଆଉ ଅଳ୍ପ କିଛି ଦିନ ଅଧିକ ତାଙ୍କଠାରୁ, କୃଷ୍ଣଙ୍କଠାରୁ ଅଳ୍ପ କିଛି ଦିନ ଅଧିକା ସେ ରହିଛନ୍ତି, କିନ୍ତୁ ଏତେ ବିରାଟ ବିରାଟ ମଲ୍ଲ ସବୁ ରହିଛନ୍ତି। ଏମାନେ ଯେତେବେଳେ ଦେଖୁଛନ୍ତି ମଲ୍ଲାନାମ ସମୀପେ ଅସନିହି ବ୍ରଜତୁଲ୍ୟ, ଭଗବାନ ଯେଉଁ ଆସୁଛନ୍ତି ସେ ଖାଲି ଠିଆ ହିଁ ରହିନାହାନ୍ତି, ଆସୁଛନ୍ତି ଧୀରେ ଧୀରେ ଆସୁଛନ୍ତି, ଏବଂ ବତଗଜି ରୂପରେ ଆସୁଛନ୍ତି, ମାନେ ବହୁତ ସୁନ୍ଦର ଗଜ ଚାଲି ଭଗବାନଙ୍କର ସେଇଭଳିଆ ଚାଲୁଛନ୍ତି, ଏବଂ ସବୁ ଯେତେ ଷ୍ଟାଡ଼ିୟମରେ ଯେତେ ସବୁ ରହିଛି ସେପଟ ଦେଇକି ଯାଉଛନ୍ତି, ଭଗବାନ ଯାଉଛନ୍ତି, ସମସ୍ତଙ୍କୁ କୃତାର୍ଥ କରୁଛନ୍ତି। ତେଣୁ ମଲ୍ଲନାମ ସମୀପେ ମଲ୍ଲମାନ ପାଖରେ ଯେତେବେଳେ ଆସି ପହଞ୍ଚି ଯାଉଛନ୍ତି, ମଲ୍ଲମାନେ ରହିଛନ୍ତି ମଝିରେ କି ରହିଛନ୍ତି, ଯୁଦ୍ଧ କରିବେ, ଷ୍ଟାଡ଼ିୟମ ମଲ୍ଲ ଯୁଦ୍ଧ ହେବ ସେଇଠି ରହିଛି, ତେଣୁ ସେଇଠି ପ୍ରଥମେ ଯାଉଛନ୍ତି ଭଗବାନ, ଆସି ପ୍ରବେଶ କରୁଛନ୍ତି ମଲ୍ଲଙ୍କ ମଲ୍ଲଙ୍କ ସମୀପରେ ଯେତେବେଳେ ଆସି ପହଞ୍ଚିଗଲେ ତାଙ୍କୁ ସେ ଦେଖିକି ଭାବୁଛନ୍ତି ଅସନୀର ଖାଲି ବଜ୍ର, ଏମାନେ ସବୁ ବଜ୍ର ଭଳି ରହିଛନ୍ତି, ବଜ୍ର ଛୋଟ ବାଳକ ଭଳି ରହିଛନ୍ତି, ଆମେ ଦେଖିବା ସବୁ କାହାର କେଉଁଭଳି ଭାବରେ ଭାବ ରହିଛି। ତେଣୁ ସେମାନେ ଦେଖୁଛନ୍ତି ବଜ୍ର, ଏମାନେ ବଜ୍ର ତୁଲ୍ୟ ଭଳି ରହିଛନ୍ତି। ମଲ୍ଲାନାମ ଅସନୀର ନୁଣାଙ୍ଗ, ନୁଣାଙ୍ଗ କହିଲେ ନାରାୟଣାଙ୍ଗ ସମୀପେ ଅନ୍ୟମାନଙ୍କ ସାଧାରଣ ଗ୍ୟାଲେରୀ ଯେଉଁ ରହିଛନ୍ତି ସେମାନେ ତାଙ୍କ ସବୁ ଯେଉଁ ଯାଉଛନ୍ତି, ନୁଣାଙ୍ଗ ମନୁଷ୍ୟମାନଙ୍କ ପାଖରେ କ'ଣ ସବୁ ନରବର, ନରବର କହିଲେ ଶ୍ରେଷ୍ଠ, ନରମାନଙ୍କ ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ନରବର, ଏବଂ ସ୍ତ୍ରୀଣାଙ୍ଗ ସ୍ତ୍ରୀଲୋକମାନଙ୍କ ପାଇଁ ଯେଉଁ ରହିଛି, ସ୍ତ୍ରୀଲୋକମାନେ ବସିଛନ୍ତି ତାଙ୍କ ଭିତରୁ ଯେତେବେଳେ ସେତେବେଳେ ଭଗବାନ ଯାଉଛନ୍ତି, ସେତେବେଳେ ଯାଉଛନ୍ତି କାମିନୀନାଙ୍ଗ ସମୀପେ ଯେଉଁମାନେ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ସମ୍ବନ୍ଧିତ ତାଙ୍କ ପାଖରେ ଭଗବାନ ମୂର୍ତ୍ତିମାନ ସ୍ମରହ କନ୍ଦର୍ପ ସ୍ୱୟଂ କନ୍ଦର୍ପ ଭଳି ତାଙ୍କୁ ପ୍ରତୀୟମାନ ହେଉଛି, ବିଶେଷ ଭାବରେ କୃଷ୍ଣଙ୍କର କଥା ଏଠି କୁହାଯାଉଛି ସ୍ମରହ କନ୍ଦର୍ପ। ଗୋପାନାମ ଗୋପମାନେ ସାଙ୍ଗ ବାଳକମାନେ ଆଗରୁ ଆସି ପହଞ୍ଚି ଯାଇଛନ୍ତି, ତେଣୁ ସେମାନଙ୍କ ସମୀପ ଯେତେବେଳେ ଯାଉଛନ୍ତି ସେମାନେ ଭାବୁଛନ୍ତି କ'ଣ, ଇଏ ହେଉଛି ସ୍ୱଜନ, ଆମର ବନ୍ଧୁ, ଆମର କାହ୍ନା। ଶ୍ରୀନନ୍ଦ ରାଖିଲ ନାମ ନନ୍ଦେର ନନ୍ଦନ, ଯଶୋଦା ରାଖିଲ ନାମ ଯଦୁବସାଧନ, ଉପାନନ୍ଦ ନାମ ରାଖେ ସୁନ୍ଦର ଗୋପାଳ, ବ୍ରଜବାଳକ ନାମ ରାଖେ ଠାକୁର ରାଖାଲ, ସୁବଳ ରାଖିଲ ନାମ ଠାକୁର କାହ୍ନାଇ, ସୀତାମା ରାଖିଲ ନାମ ରାଖଲ ରାଜା ଭାଇ। କିଏ କେଉଁଭଳି ଭାବରେ ତାଙ୍କୁ ଡାକୁଛନ୍ତି, କିଏ କାହ୍ନା କିଏ ରାଖାଲ, ଏଇଭଳି ଭାବରେ ତାଙ୍କୁ ଭାବୁଛନ୍ତି, ଇଏ ଆମର ନିଜନ କାହ୍ନାଇ। ତେଣୁ ଗୋପାନାଙ୍ଗ ସ୍ୱଜନ କହିଲେ ନିଜ ବନ୍ଧୁ, ନିଜ 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 ଜନ, ଅସତା ଦୁଷ୍ଟ ରାଜାମାନେ ତାଙ୍କର ବଡ଼ ବଡ଼ ମଞ୍ଚ ସବୁ ରହିଛି, ବଡ଼ ବଡ଼ ମଞ୍ଚ ଦୁଷ୍ଟାନାଙ୍ଗ ରାଜା ସେମାନେ, ସେମାନେ ଅସତାଙ୍ଗ କ୍ଷିତିପୂଜାଙ୍ଗ, କ୍ଷିତିପୂଜାଙ୍ଗ କହିଲେ ରାଜା, କ୍ଷିତି ପାଳନ କରୁଛନ୍ତି ସେମାନେ କ୍ଷିତିପୂଜାଙ୍ଗ, ସେ ରାଜାଙ୍କ ପାଖରେ ଯେତେବେଳେ ଯାଉଛନ୍ତି ତାଙ୍କୁ ତାଙ୍କର ସମ୍ପର୍କରେ କ'ଣ ଲେଖା ହେଉଛି ନା ଶାସ୍ତା, ଇଏ ଆମର ଆସିଗଲେ ଦଣ୍ଡଧାରୀ ଆସିଗଲେ ଶାସ୍ତି ପ୍ରଦାନ କରିବେ, दंड दमयताम अस्मि भगवद गीता भगवान कहले दंडधारी मानक भीतर मो जमराज समस्त दंड प्रदान करी दंड शास्ता स्व पित्रो तांकर पिता सब रही जनकी जननियो समीपे से वसुदेव देवकी अच्छा तेणु एवं नंद महाराज अच्छा सम्मुखें स्व पित्रो शिशु छोट बाक लगू छोट बाक शिशु ये कौ कौ रस अच्छे हिसाब करवा आम कह कह शिशु एवं स्व पित्रो शिशु भोजपते सब उच्च आसन जो मंच रही से कंस रही भोजपते कंस समय जो भगवान सेपटे जा कंसर कौन हूँ किभली देखा जा मृत्यु मृत्यु मोर आसीगले मृत्यु अठर वर्ष काल जहाँ को चिंता करुले आज सामने देखादे मृत्यु रूप से आसी देखादे मृत्यु सर्वहरसाहम जी भगवान को शरण नजीबे भगवान तार मृत्यु रूप से सबकि हरण करे हरे कृष्ण 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 हरे 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 राम 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 हरे भगवान एकाधार मृत्यु एवं अमृत मध्य भगवद गीता नवम अध्याय भगवान कहले तपामि हम हम वर्षम निगृहामि उत्सजामि च अमृतं चैव मृत्युश्च सत् असत् चाहम अर्जुन जो मैंने भगवान को शरण न जीवे भगवान पाखरे मृत्यु रूप से आसी पहुँचे जी भगवान को शरण जीवे भगवान तंकु अमृतत्व प्रदान करिवे ए कंस भोजपति भगवान को शरण से गला ना सब प्रकार भगवान व्यवस्था कले सब प्रकार सूचना देले मोर शरण आस मोर शरण आस सर्वधर्मा परित्यज्य माम एकं शरणं व्रज तथापि से भगवान को शरण से गला ना यही आम शिक्षा करवा कथा भगवान जो ये सब असुर बद्ध कर तार सब कौन तात्पर्य रही भक्ति विनोद ठाकुर गोटे कथा रचना करव्य रचना करें थोड़े कही कथा जहाँ भी हूँ कंस को लगुच मृत्यु भोजपते मृत्यु मरण स्वरूप अबिदुषांग जो मैंने अज्ञान अबिदुषा अधिकांश होते अबिदुषांग मूर्ख सब रही अबिदुषांग मैंने से कथा मुझे कहूनी मैं जेनेली आम बर्तमान भगवद गीता भगवान कहले ना मनुष्याना सहस्रेशु कश्चित जतन सिद्धाए हजार हजार लोक मान भर खूब क्वचित लोक जीवन में सिद्धि लाभ करने चेष्टा करती मैंने शतकड़ा अनिश्चित भाग लोक होती अबिदुषांग एम सब मूर्ख सब पशु भाई जीवन जापन करती किठिकार कथा मुझे कहूना सेठिकार कथ अलग तेणु अबिदुषांग कहले अज्ञाना समीपे एम सब भगवान लीलार सामिल होती मैंने से मैंने सब बहुत पुण्यवान व्यक्ति दशम स्कंद बार अध्याय वर्णना कर साकं विजहु कृतपुण्य पुंजा एम बहुत पुण्य कार्य कर आज भगवान का लीलार से सामिल होती आम मैंने से भाव पुण्य कार्य कर आज भगवान का कथार सामिल होचे से लीला जो चलती आम से लीलार सामिल होचे तेणु अबिदुषांग विराट अबिदुष मान जो देखु मूर्ख मान जो देखुं बा विद्वान जो मैंने नुहंती से जो देखुं से लगुच विराट विराट रूप जमी अर्जुन देखी थे विराट रूप एकादश अध्याय भगवद गीतार वर्णना कराट स्वरूप देखुं छोट पिला विराट रूप विश्व रूप देखुं विराट रूप एवं जोगिना जोगी मैंने अच्छा जोगी मान समीप जो जाम तत्व श्रेष्ठ तत्व भगवद गीतार भगवान कहले ना मत परतर नान्यत किंचित अस्ति धनंजय मोठार आउ किसी उन्नतर तत्व ना तेणु जोगी मैंने से जानती तेणु जोगी मैंने जो देखुं पर जोगीना परम तत्व ये हूँ श्रेष्ठ तत्व एवं वृष्णीना वृष्णिवंश जो मैंने मथुरावासी मैंने वृष्णिवंश समस्ते आस जदुवंश आस विभिन्न सब शाखा प्रशाक सब रही तेणु वृष्णिवंश जो मैंने आस वृष्णिवंश जनाना समीपे के से देखा जाए पर देवता जिते बड़े देवकी वसुदेव जो बहुत करते ସେ ରଥକୁ ଯେତେବେଳେ କଂସ ଚାଳନା କରୁଥିଲେ ସେହି ସମୟରେ ଆକାଶବାଣୀ ଯେଉଁ ହୋଇଥିଲା ତାଙ୍କର ଅଷ୍ଟମ ଗର୍ଭ ତ ହତ୍ୟା କରିବ, ସେବେଠୁ ମଥୁରାବାସୀମାନେ ଅପେକ୍ଷା କରିଛନ୍ତି କେବେ ଆମର ଭଗବାନଙ୍କୁ ଦେଖିବା, ଦର୍ଶନ କରିବୁ ପରଦେବତା। ତା ପୂର୍ବରୁ ମଧ୍ୟ ଦେବତାମାନେ ଯାଇଥିଲେ, ଭଗବାନଙ୍କର ଶରଣରେ ଯାଇଥିଲେ। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେଇଠି ମଧ୍ୟ ଭଗବାନ କହିଥିଲେ ବସୁଦେବ ଗୃହ ସାକ୍ଷାତ ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥଂ ସମ୍ଭବତୁ ସୁରସ୍ତ୍ରିୟ। ଏମାନେ ସବୁ ଦେବତାମାନେ ସବୁ ଆସି ଲୀଳା କରୁଛନ୍ତି, ତେଣୁ ସେମାନେ ଅପେକ୍ଷା କରିଛନ୍ତି କେବେ ଆମର ଶ୍ରେଷ୍ଠ ଆମର ଭଗବାନ ଆସିବେ। ଦେବଦେବ ଜନାର୍ଦ୍ଦନ, କ'ଣ ସେ ଶ୍ଳୋକ ଦେବଦେବ ଜନାର୍ଦ୍ଦନ କ'ଣ ହରିଚନ୍ଦ୍ର ପ୍ରଭୁ ଦେବଦେବ ଆମେ ସମସ୍ତେ ମନେ ଅଛି ଯେ ମନେ ପଡ଼ୁନାହିଁ ବର୍ତ୍ତମାନ, ଜନାର୍ଦ୍ଦନ ଏ ଶ୍ଳୋକଟି ଅଛନ୍ତି। ତେଣୁ ଦେବତାମାନଙ୍କର ସେ ଦେବତା ଭଗବତ ଗୀତାରେ ଭଗବାନ କହିଲେ ଅହମ୍ ଆଦିରି ଦେବାନା, ମୁଁ ହେଉଛି ଦେବତାମାନଙ୍କର ମୂଳ। ଦେବଦେବ ଆମର କହିଛନ୍ତି, ଦେବଦେବ ଜନାର୍ଦ୍ଦନ କିଏ କହିଛନ୍ତି ଗୋଟେ ଶ୍ଳୋକରେ ସ୍ତୁତିରେ କୁହାଯାଇଛି। ଯାହା ହଉ, ଏହିଭଳି ଭାବରେ ଯୋଗୀମାନଙ୍କ ପାଖରେ ସେ ହେଉଛି ପରମ ତତ୍ତ୍ୱ, ଶ୍ରେଷ୍ଠ ତତ୍ତ୍ୱ, ଆଙ୍କର ଆଉ ଉନ୍ନତ ତତ୍ତ୍ୱ କିଛି ନାହିଁ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଅବ୍ୟକ୍ତ ବ୍ୟକ୍ତିମାପନ୍ନ ମନ୍ୟତେ ମାମ ଅବୁଦ୍ଧୟ ପରମ ଭାବ ମଜାନତ ମମାଭୟ ମନୁତମମ। ଯେଉଁମାନେ ବୁଦ୍ଧିମାନ ନୁହନ୍ତି ସେମାନେ ଭାବନ୍ତି ଏ କୃଷ୍ଣଙ୍କ ଠାରୁ ଆଉ କିଛି ଉନ୍ନତ ତତ୍ତ୍ୱ ରହିଛି, ଅବୁଦ୍ଧୟ ସେମାନେ। କିନ୍ତୁ ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ ଜାଣନ୍ତି ଇଏ ହେଉଛି କୃଷ୍ଣ ହେଉଛନ୍ତି ଅନ୍ତିମ ତତ୍ତ୍ୱ, ପରମ ତତ୍ତ୍ୱ। ତେଣୁ ବୃଷ୍ଣିନାମ ସେମାନେ ବୃଷ୍ଣିନାମ ବୃଷ୍ଣି ତାଙ୍କ ପାଖରେ ପରଦେବତା, ଇଏ ହେଉଛି ଶ୍ରେଷ୍ଠ ଦେବତା, ପରଦେବତା। ଏବଂ ବିଦିତ ଏହିଭଳି ଭାବରେ ଜ୍ଞାନ୍ତ ସାଗ୍ରଜ ଭଗବାନ ଅଗ୍ରଜଙ୍କ ସହିତ ପ୍ରବେଶ କରୁଛନ୍ତି। ରଙ୍ଗଙ୍ଗତ ରଙ୍ଗଭୂମିରେ ଭଗବାନ ପ୍ରବେଶ କରୁଛନ୍ତି, ଏଇଭଳି ଭାବରେ ଭଗବାନ ପ୍ରବେଶ କରୁଛନ୍ତି। ତେଣୁ ଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଏଠି ଭଗବାନ ହେଉଛନ୍ତି ସବୁ ରସର ଆଧାର। ଭଗବାନ ସବୁ ରସର ଆଧାର। ସାଧାରଣ ଲୋକମାନେ ଭଗବାନଙ୍କର ଯେଉଁ ରହିଛି ବିରାଟ ରୂପ ଅଭିଦୂଷାଙ୍ଗ, ସାଧାରଣ ସମସ୍ତେ ଅଭିଦୂଷାଙ୍ଗ, ଅଧିକାଂଶ ହେଉଛି ଅଭିଦୂଷାଙ୍ଗ। ତେଣୁ ସେମାନେ ଏଇ ବିରାଟ ରୂପ ଦେଖନ୍ତି ମାନେ ନିନ୍ଦା ତାଙ୍କୁ ଲାଗେ, ଇଏ କ'ଣ ଜୁଗୁପ୍ସିତା, ଇଏ ଗୋଟେ ନିନ୍ଦା ଗୋଟେ ରସ। ଆମେ ଦେଖିବା ଭୌତିକ ଜଗତରେ ନିନ୍ଦା ରସଟା ବେଶୀ ଆସ୍ୱାଦନ କରନ୍ତି ଲୋକମାନେ। ଶ୍ରୀଚନ୍ଦ୍ର ରାଧାକାନ୍ତ ସେ ମହାରାଜ କଥା କହୁଥିଲେ, ନିନ୍ଦା ରସ ବେଶୀ ଆସ୍ୱାଦନ, ଇଏ ଗୋଟେ ରସ ନିନ୍ଦା ରସ। ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହିଛନ୍ତି, ଏ ଗୋଟେ ଭରତଙ୍କର ଗୋଟେ ରହିଛି ନାଟ୍ୟଶାସ୍ତ୍ର, ସେଥିରେ ଏ ରସ ବିଷୟରେ ବର୍ଣ୍ଣନା କରାଯାଇଛି। ଏ 10ଟି ସମୁଦାୟ 12ଟି ରସ ରହିଛି, ତା ଦେହରୁ ଏ 10ଟି ରସ ଭିତରେ ଆଉ 2ଟି ରସ ରହିଛି ଆମେ କହିବା ସେ କଥା। ତେଣୁ ଏଠି କ'ଣ କ'ଣ ରହିଛି ନା, ରୌଦ୍ରାଦ୍ଭୁତ ଶୃଙ୍ଗାର ହାସ୍ୟଂ ବିରା ହାସ୍ୟଂ ବିରୋଦୟା ତଥା ଭୟାନକସ ବିଭତ୍ସ ଶାନ୍ତ ସପ୍ରେମ ଭକ୍ତିକ। ଏ 10ଟି ରସ ଭଗବାନ ପାଖରେ ରହିଛି, ଯାହାର ଯିଏ ଯଥାମାଙ୍କ ପ୍ରପଦ୍ୟନ୍ତେ ତାଙ୍କ ତଥୈବ ଭଜାମ୍ୟହମ୍। ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣ ଯିବେ, ଭଗବାନ ସେଇଭଳି ଭାବରେ ତାଙ୍କୁ ତାଙ୍କୁ ଭାବର ଆଦାନ ପ୍ରଦାନ କରିବେ ବା ପୁରସ୍କାର କରିବେ। ତେଣୁ ଏଠି 10ଟି ରସ ରହିଛି। ତେଣୁ ପ୍ରଥମ ହେଲା ମଲ୍ଲାନାମ ଅସନୀର, ମଲ୍ଲାନାମ ଯେଉଁ ଆସିଲେ ମଲ୍ଲମାନେ ରହିଛନ୍ତି ଅଷ୍ଟମଲ୍ଲ, ତେଣୁ ମଲ୍ଲାନାମ ପାଖରେ ଅସନୀର ବଜ୍ରବଳି ସେ ରହିଛନ୍ତି ଭଗବାନ ଅସନୀର। ଏଠି ହେଉଛି ରୌଦ୍ର ରସ, ରୌଦ୍ର ରସ ମଲ୍ଲାନାମ ଅସନୀର। ନୃଣାଙ୍ଗ ନରଭର ନୃଣାଙ୍ଗ ସାଧାରଣ ମନୁଷ୍ୟମାନଙ୍କ ପାଇଁ, ଯେଉଁମାନେ ଆମର ସେଥିପାଇଁ 4ଟି ଯେଉଁମାନେ ପ୍ରଚାରକ ତାଙ୍କୁ 4ଟି ଭାବରେ ବ୍ୟବହାର କରିବାକୁ ପଡ଼େ। ଆମେ ଆଜି ସକାଳ ନା କାଲି ସକାଳ ଶୁଣୁଥିଲେ ଭକ୍ତି ରସାମୃତ ସୁନ୍ଦରେ ରସ ରୂପ ଗୋସ୍ୱାମୀ କହୁଥିଲେ, ସେଇଟା ଭକ୍ତଙ୍କର କଥା ଆଜିର ବୋଧେ କହିଲେ ଆଜି ନା ଗତକାଲି କହିଥିଲେ, ଯେଉଁ ଈଶ୍ୱରେ ତଦିନେଷୁ ବାଳିଷୁ ଦିଶସୂଚ ପ୍ରେମ ମୈତ୍ରୀ କୃପପକ୍ଷା ଜ କରୋଦିଶ ମଧ୍ୟମ। ଯେଉଁ ପ୍ରଚାର କରନ୍ତି ସେମାନେ ଏହି ସ୍ତରରେ ପ୍ରଚାର କରନ୍ତି। ଚାରୋଟି ଭାବରେ ତାଙ୍କର ବ୍ୟବହାର ରହିଛି। ଭଗବାନ ପ୍ରତି ପ୍ରେମ, ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପ୍ରତି ମୈତ୍ରୀ, ଯେଉଁମାନେ ନୁଣାଙ୍ଗ ନରବର ଏଇ ଯେଉଁ କଥା କୁହାଯାଉଛି, ଯେଉଁମାନେ ଇନୋସେଣ୍ଟ ଯେଉଁମାନେ ଅଛନ୍ତି ସରଳ ବ୍ୟକ୍ତି ତାଙ୍କ ପାଇଁ କୃପା, ପ୍ରେମ ମୈତ୍ରୀ କୃପା ଉପେକ୍ଷା, ଯେଉଁମାନେ ଦ୍ୱେଷୀ ରହିଛନ୍ତି ତାଙ୍କ ପାଇଁ ତାଙ୍କୁ ଉପେକ୍ଷା କରାଯାଏ। ତେଣୁ ଏଇ ଯେଉଁମାନେ ସରଳ ବ୍ୟକ୍ତିମାନେ ସେମାନେ ଦେଖୁଛନ୍ତି ନରବର ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ, ଶ୍ରେଷ୍ଠ ନର ଆଙ୍କ ଉପରେ ଆଉ କିଏ ନର ନାହାନ୍ତି ନରବରଂ। ତେଣୁ ଏଇଟା ହେଉଛି କେଉଁ ରସ, ଅଦ୍ଭୁତ ରସ, ଅଦ୍ଭୁତ ରସ ନା ଅଦ୍ଭୁତ ରସ, ହଁ ରୌଦ୍ର ଅଦ୍ଭୁତ, ଅଦ୍ଭୁତ ରସ, ଆଶ୍ଚର୍ଯ୍ୟ ହେଇଯିବେ ସେମାନେ ଏଭଳିଆ କିମ୍ବା ଆଶ୍ଚର୍ଯ୍ୟ ଯେଉଁ ରହିଛି କିମ୍ବା କିମ୍ବା ସବୁଠାରୁ ଆଶ୍ଚର୍ଯ୍ୟ କ'ଣ। ତେଣୁ ଆଜି ସେମାନେ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ ସେଇଭଳି ଭାବେ ଲାଗୁଛି ଏଭଳି ରୂପ କ'ଣ ସମ୍ଭବ, କେତେ ସୁନ୍ଦର ରୂପ, କେତେ ସୁନ୍ଦର ରୂପ ଭଗବାନଙ୍କର। ଆମର ଗୋଟେ ରହିଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତରେ ମଧ୍ୟଲୀଳା, ଏଇ ଚୈତନ୍ୟ ଚରିତାମୃତରେ ସେଇଟା ଆମର ଚୈତନ୍ୟ ସନାତନ ଗୋସ୍ୱାମୀଙ୍କୁ ଯେତେବେଳେ ଶିକ୍ଷା ଦେଉଛନ୍ତି ସେତେବେଳେ ଏଇଟା କୁହାଯାଇଛି। ଦ୍ୱିତୀୟ ସ୍କନ୍ଦ ମାନେ ମଧ୍ୟଲୀଳା, ମଧ୍ୟଲୀଳା ଏକୋଇଶ ଅଧ୍ୟାୟ ଶ୍ଳୋକ ଛତିଶ କାଢ଼ିଲେ, ମଧ୍ୟଲୀଳା ଏକୋଇଶ ଅଧ୍ୟାୟ ଶ୍ଳୋକ 136। ଭଗବାନ କୃଷ୍ଣ କର୍ଣ୍ଣାମୃତରେ ବିଲ୍ୱମଙ୍ଗଳ ଠାକୁର ସେଇଟା ବର୍ଣ୍ଣନା କରିଛନ୍ତି, କୃଷ୍ଣ କର୍ଣ୍ଣା ଭଗବାନଙ୍କ ରୂପ କେତେ ରୂପ, ଏ ଆଜି ଏ ସେ କଥା ଶେଷ ହେଇପାରିବ ନାହିଁ, ଦଶଟି ଯାକ ଲୀଳା ରହିଛି। ତେଣୁ ମଧ୍ୟଲୀଳା ଚୈତନ୍ୟ ଚରିତାମୃତ ମଧ୍ୟ 22 ଏବଂ ଶ୍ଳୋକ ହେଉଛି କେତେ କହିଲି ନା 22 21 ହଁ 21 ଅଧ୍ୟାୟ ଶ୍ଳୋକ 136। ଦେଖିବା କିଏ ଆଗ କାଢ଼ୁଛି, ଏ ଯେଉଁ ରହିଛି ଆମର ବିଲ୍ୱମଙ୍ଗଳ ଠାକୁର କୃଷ୍ଣ କର୍ଣ୍ଣାମୃତରେ ଏଇଟା କହିଛନ୍ତି, ଭଗବାନ ରୂପ ମଧୁର, ଖାଲି ମଧୁର ଆଉ କିଛି ନାହିଁ ସେଥିରେ, ମଧୁର ମଧୁରଂ ମଧୁରଂ ମଧୁରାଧିପତେ ରଖିଳଂ ମଧୁରଂ ମଧୁରଂ, କିଏ ବୋଲିପାରିବେ ସେ ଗୀତ ମଧୁରଂ ଆଉ ସବୁ ତ ମୁଁ ବଜେଇବି, ମୁଁ କରିବି, ସବୁ ମୁଁ କରିବି, ଆଉ ସୋଲୋ ପ୍ରେୟାର ସୋଲୋ ପ୍ରେୟାର ମୁଁ କାଢ଼ିବି ମୁଁ, ଯାହା ହଉ ବାହାରି ପଡ଼ିଲେ ମଧୁରଂ ମଧୁରଂ ବପୁରସ୍ୟ ବିଭୋର୍ ମଧୁରଂ ମଧୁରଂ ବଦନଂ ମଧୁରଂ ମଧୁଗନ୍ଧି ମୃଦୁ ସ୍ମିତମ୍ ଏତଦହୋ ମଧୁରଂ 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 ମଧୁରଂ, ଖାଲି ମଧୁର କୃଷ୍ଣ କର୍ଣ୍ଣାମୃତରେ ବିଲ୍ୱମଙ୍ଗଳ ଠାକୁର ବର୍ଣ୍ଣନା କରିଛନ୍ତି ଭଗବାନ ରୂପକୁ, କେତେ ମଧୁର ସବୁ ରହିଛି ଭଗବାନଙ୍କର। କାହିଁ ସେ ଗୀତ କାହିଁ ବହି କାହିଁ କାହା ପାଖରେ ଅଛି, ମଧୁରଂ ମଧୁରଂ ବଦନଂ ମଧୁରଂ ଚଳିତଂ ମଧୁରଂ ବଳିତଂ ମଧୁରଂ ଗମନଂ ମଧୁରଂ ଚଳିତଂ ମଧୁରଂ ମଧୁରାଧିପତେ ରଖିଳଂ ମଧୁରଂ ମଧୁରାଧିପତେ ରଖିଳଂ ମଧୁରଂ ମଧୁରାଧିପତେ ରଖିଳଂ ମଧୁରଂ, ମଧୁରର ଅଧିପତି ସିଏ, ସବୁକିଛି ତାଙ୍କର ମଧୁର, ସେ ଯାହା କଲେ ମଧ୍ୟ ମଧୁର ଭଗବାନଙ୍କର, ଏଭଳି ରହିଛି ଅଦ୍ଭୁତ, ଆଶ୍ଚର୍ଯ୍ୟ ହେଉଛନ୍ତି ଇଏ ଅଦ୍ଭୁତ ରୂପ ନରବରଂ, ଅଦ୍ଭୁତ ରୂପ ଭଗବାନଙ୍କର। ତାପରେ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ, ମନୁଷ୍ୟ ସ୍ତ୍ରୀ ଲୋକମାନେ ଯେଉଁମାନେ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ସମ୍ବନ୍ଧିତ ସେମାନେ ଯେତେବେଳେ ଦେଖୁଛନ୍ତି ସେମାନେ ଭାବ ଶୃଙ୍ଗାର ରସ ତାଙ୍କର ଉଦ୍ଭୁତ ମାନେ ଆସୁଛି, ଶୃଙ୍ଗାର ରସ ଭଗବାନ ପ୍ରତି ଆକର୍ଷିତ ହୋଇଯାଉଛନ୍ତି ଶୃଙ୍ଗାର ରସରେ ଭଗବାନଙ୍କର ପ୍ରତି। ବାଳକ ହେଲେ ବି ମଧ୍ୟ ତାଙ୍କର ଶୃଙ୍ଗାର ରସ ତାଙ୍କର ଜାଗ୍ରତ ହେଉଛି ଶୃଙ୍ଗାର। ତାପରେ ଗୋପାନାଂ ସ୍ୱଜନ, ଗୋପାନାଂ କହିଲେ ତାଙ୍କର ନିଜ ଯେଉଁ ସଖାମାନେ ଅଛନ୍ତି ସେମାନେ ଯେତେବେଳେ ଦେଖୁଛନ୍ତି ସେ ଭାବୁଛନ୍ତି ଆମର ଏ ଯେଉଁ ସ୍ୱଜନ, ସ୍ୱଜନ କହିଲେ ଇଏ ହେଉଛନ୍ତି ଆମର ସଖା। ସଖ୍ୟ ଶୁଦ୍ଧ ସଖ୍ୟ କରେ, ସଖା ଶୁଦ୍ଧ ସଖ୍ୟ କରେ ସ୍କନ୍ଦେ ଆରୋହଣ, ସେ ବର୍ଣ୍ଣନା କରାଯାଇଛି। ତେଣୁ ସିଏ ଦେଖୁଛନ୍ତି ଏଠି ହାସ୍ୟରସ ଆସୁଛି, ଏ କାହ୍ନା ଆଜି ଏଭଳି ଅଦ୍ଭୁତ ରୂପ ଧରିଛି, ଧାରଣ କରିଛି, ଏ ଦାନ୍ତକୁ ହାତୀ ଦାନ୍ତକୁ କାନ୍ଧରେ ପକାଇଛି, ଏଇଭଳି ତାଙ୍କ ଭିତରେ ହସୁଛନ୍ତି, ହାସ୍ୟରସ ହେଉଛି। ଏଇଟା ସଖ୍ୟ ରସ ମିଶିକି ରହିଛି, ଆଧାରେ ଏଇ ଦୁଇଟି ରସ ରହିଛି, ଏଥିରେ ହାସ୍ୟରସରେ ସଖ୍ୟରସ ମିଶିକି ରହିଛି, ଏଇଭଳି ଭାବେ ତାଙ୍କ ହସୁଛନ୍ତି ସେମାନେ। ଏ ହେଉଛି ଗୋପାନାଂ ସ୍ୱଜନ ଅସତାଂ କ୍ଷିତିପୂଜା ଶାସ୍ତା, ଯେତେବେଳେ ଅସତ ବ୍ୟକ୍ତିମାନଙ୍କ ପାଖରେ ଯାଇ ପହଞ୍ଚି ଯାଉଛନ୍ତି, ପ୍ରାୟ ଅଧିକାଂଶ ରାଜା ହେଉଛନ୍ତି ଅସତ ବ୍ୟକ୍ତି ଥିଲେ, ଏ ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସେ କଥା କୁହାଯାଇଛି, ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ଶତାୟୁତେଇ, ଲକ୍ଷ ଲକ୍ଷ ଦୈତ୍ୟମାନେ ରାଜା ହୋଇକି ରହିଥିଲେ, ଭୂମି ସେଥିପାଇଁ ଭାର ସହିପାରୁନଥିଲା, ସେଥିପାଇଁ ସେ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ, ବ୍ରହ୍ମା ଯାଇଥିଲେ ଭଗବାନ ପାଖକୁ, ଯେଉଁ କ୍ଷୀର ସିନ୍ଧୁ ତଟରେ ଭଗବାନଙ୍କୁ ସ୍ତୁତି କରିଥିଲେ। ଏହିସବୁ ଭାର ପୃଥିବୀର ଭାର ଏମାନେ ସବୁ ରହିଛନ୍ତି ଅସତାଂ କ୍ଷିତିପୂଜା, ଏମାନେ ସବୁ ଅସତ ବ୍ୟକ୍ତି, ଏମାନେ ସବୁ ରାଜା ହୋଇକି ରହିଛନ୍ତି। ତେଣୁ ସେମାନଙ୍କ ପାଖରେ ଯେତେବେଳେ ଭଗବାନ ଯାଉଥିଲେ ସେମାନେ ଭାବୁଥିଲେ ଇଏ ହେଉଛି ଶାସ୍ତା, ଇଏ ଆମକୁ ଶାସ୍ତି ପ୍ରଦାନ କରେ, ତାଙ୍କ ବୀରରସ ଉଦ୍ରେକ ହେଉଥିଲା, ବୀରରସ ଉଦ୍ରେକ ହେଉଥିଲା, ଇଏ ଗୋଟେ ରସ, ଯୁଦ୍ଧ କରିବା ମଧ୍ୟ ଗୋଟେ ରସ, ଆମେ ଏଇଟା ଜାଣିପାରୁନା, ଆମେ ଭାବୁଛେ ଯୁଦ୍ଧ କ'ଣ କରିବା ମାନେ ମୃତ୍ୟୁବରଣ କରିବେ କ'ଣ ଯୁଦ୍ଧ, କିନ୍ତୁ ସେଇଟା ମଧ୍ୟ ଗୋଟେ ରସ। ଏଇଠି ହେଉଛି କ'ଣ, ଏଇଟା ହେଉଛି କ୍ଷତ୍ରିୟର କ୍ଷତ୍ରିୟମାନଙ୍କ ସ୍ପିରିଟ୍ ରହିଛି ଭାବ, ଏଇଟା କ୍ଷତ୍ରିୟମାନଙ୍କର ଭାବ, ବୀର ଭାବ, ଏଇଟା କ୍ଷତ୍ରିୟମାନଙ୍କ ଭାବ। ଭଗବତ ଗୀତାରେ ଭଗବାନ କହିଲେନି ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦୃଶିମ, ଯଦି କ୍ଷତ୍ରିୟମାନଙ୍କୁ ଗୋଟେ ନିମନ୍ତ୍ରଣ ଆସିଗଲା ଆଜି ଅମକଠାରେ ଯୁଦ୍ଧ ହେବ, ସେମାନଙ୍କର ବହୁତ ଆନନ୍ଦ ଆସିବ, ସୁଖଂ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦୃଶିମ। ଅର୍ଜୁନ କହିଲେ ନା ଆମେ ସୁଖ ପ୍ରାପ୍ତ ହୋଇପାରିବା ନାହିଁ ଏସବୁ ଏଥିରେ ଯୁଦ୍ଧରେ ଭାଗ, ନା ନା ନା, ଅର୍ଜୁନ ଯାହା ସବୁ କହିଥିଲେ ପ୍ରଥମ ଅଧ୍ୟାୟରେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେସବୁକୁ କାଟିଥିଲେ, ସିଦ୍ଧସ୍ୱାମୀ ତାଙ୍କ ଭାଷାରେ କହିଛନ୍ତି ସେ କଥା ସବୁ। ତେଣୁ ଅର୍ଜୁନ ଯେଉଁ କହିଥିଲେ କଥଂ ସୁଖୀନ ପାର୍ଥ, ଏ କଥଂ ସୁଖୀନ, ଆମେ କେମିତି ସୁଖୀ ହେବା, ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି, ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦୃଶିମ, କ୍ଷତ୍ରିୟମାନଙ୍କୁ ଯଦି ନିମନ୍ତ୍ରଣ ଆସିଗଲା ଆମ ଜାଗାରେ ଯୁଦ୍ଧ ହେବ, ଅକ୍ସାଇ ଚାଇନାରେ ଯୁଦ୍ଧ ହେବ, ସବୁ ଯିବେ ଆନନ୍ଦ ତାଙ୍କର, କିନ୍ତୁ ବର୍ତ୍ତମାନ ଯେଉଁ ରହିଛି ଏଇଟା ଅଲଗା। ସେଇଥିପାଇଁ ହିପି ମୁଭମେଣ୍ଟ ଆରମ୍ଭ ହୋଇଥିଲା ଆମେରିକାରେ, ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଭିଏତନାମ ସହିତ ଯୁଦ୍ଧରେ ଆମେରିକାବାସୀମାନେ ହାରିଯାଉଥିଲେ, ଏବଂ ଆମେରିକା ନିୟମ ଅନୁସାରେ ସମସ୍ତେ କନ୍ସ୍କ୍ରିପ୍ସନ୍ ଯେଉଁ କ'ଣ ତାକୁ କହନ୍ତି, ସେ କମ୍ପଲସରୀ ସମସ୍ତେ ମିଲିଟାରୀ ଯୋଗ ଦେବେ, ଯେ ଗୋଟେ ଷ୍ଟର୍ମ ଅଛି ଇଂଲିଶରେ, ତେଣୁ ସମସ୍ତେ ହିପି ପାଲଟି ଯାଇଥିଲେ। ପ୍ରଭୁପାଦ ମହାରାଜ ସେଇଟା କହିଲେ ଯାହାର କ୍ଷତ୍ରିୟ ସ୍ପିରିଟ୍ ନାହିଁ ସେମାନେ ଯୁଦ୍ଧ କରିପାରିବେ ନାହିଁ, ତେଣୁ ଯେଉଁମାନେ କ୍ଷତ୍ରିୟ ଯେଉଁ ଯୁଦ୍ଧ କରିବେ ତାଙ୍କର ବହୁତ ଆନନ୍ଦ ହେବ, କାହିଁକି କିଏ କହିପାରିବେ କାହିଁକି ଆନନ୍ଦ, ହତ ବା ପ୍ରାପ୍ସେ ସ୍ୱର୍ଗମ ଜିତା ବା ଭୋକ୍ୟାସେ ମହିମ, କୌଣସି ଅବସ୍ଥାରେ ତାଙ୍କର ଅସୁବିଧା ନାହିଁ, ଯଦି ମୃତ୍ୟୁବରଣ କଲେ ସ୍ୱର୍ଗ ପ୍ରାପ୍ତି ହେବେ, ଯଦି ଜିତିଲେ ତାହେଲେ ଭୂମିକୁ ଯାହା ଉପଭୋଗ କରିବେ, ହତ ବା ପ୍ରାପ୍ସେ ସ୍ୱର୍ଗମ ଜିତା ବା ଭୋକ୍ୟାସେ ମହିମ, ଭଗବାନ କହିଲେ ନା ବୁଝେଇଦେଲେ ଅର୍ଜୁନକୁ। କିନ୍ତୁ ଯାହା ହଉ ଏ ବୀର ରସ ସେମାନେ ଆସ୍ୱାଦନ କରୁଛନ୍ତି, ବୀର ରସ ଯୁଦ୍ଧ କରିବା ପାଇଁ ତାଙ୍କର ଆନନ୍ଦ, ସୁଖୀନ ସେମାନେ ସୁଖୀ ହେଇଯାଆନ୍ତି ଯୁଦ୍ଧ କରିବା ପାଇଁ, ଯଦିଓ ସୁଖରେ ଯୁଦ୍ଧରେ ମୃତ୍ୟୁବରଣ କରିପାରନ୍ତି କିନ୍ତୁ ତଥାପି ତାଙ୍କର ଦୁଃଖ ନାହିଁ ସୁଖ, ଏଇଟା ହେଉଛି କାରଣ ଆମେ କହିଲୁ। ତେଣୁ ଗୋପାନାଂ ସ୍ୱଜନ ଅସଦାଂ କ୍ଷିତିପୂଜା ସ୍ୱପିତୃ ଶିଶୁ, ତାଙ୍କର ନନ୍ଦ ଉପାନନ୍ଦ ବା ବସୁଦେବ ଦେବକୀ ଏମାନେ ସବୁ ଯେଉଁ ରହିଛନ୍ତି, ଏମାନେ ଯେତେବେଳେ ଦେଖୁଛନ୍ତି ପିଲାକୁ, ଆମର ଛୋଟ ପିଲା ଏଇଭଳିଆ ଲାଗୁଛି, ଯଶୋଦା ଛୋଟ ପିଲା ଭଳି ଲାଗୁଛି ତାଙ୍କୁ। ତେଣୁ ଏଇଠି ହେଉଛି ବାତ୍ସଲ୍ୟ ରସ, ବାତ୍ସଲ୍ୟ ରସରେ ଏଠି କରୁଣା ରସ ମିଶିକି ରହିଛି, ଏଇ ଦୁଇଟି ରସ ମିଶିକି ରହିଛି, ଟୁ ଇନ୍ ୱାନ୍ ବାତ୍ସଲ୍ୟ ରସ। ତେଣୁ ଦଶ ପ୍ଲସ୍ ଦୁଇ ହେଇଗଲା ବାର, ଦ୍ୱାଦଶ ରସ, ସମୁଦାୟ ବାରଟି ରସ ରହିଛି। ଏବଂ ମୃତ୍ୟୁ ଓର ଭୋଜପତେ, ଭୋଜପତେ କଂସ ଯେତେବେଳେ ଦେଖୁଛି, ସେ ଦେଖୁଛି ସ୍ୱୟଂ ମୃତ୍ୟୁ ଏଠି ଉପସ୍ଥିତ ଅଛନ୍ତି। ମୃତ୍ୟୁ ଭୋଜପତେ, ଏଇଟା କି ରସ? ଏଇଟା ହେଉଛି ଭୟାନକ ରସ, ଭୟ, ସବୁବେଳେ ଭୟ ଆସେ, ଭୟଟା ମଧ୍ୟ ଗୋଟେ ରସ, ଭଗବାନ ସେଭଳି ଭାବରେ ବ୍ୟବସ୍ଥା କରିଛନ୍ତି, ଭୟାନକ ରସ। ମୃତ୍ୟୁ ଭୋଜପତେ ବିରାଟ ଅବିଦୁଷାଂ, ଅବିଦୁଷାଂ କହିଲେ ଯେଉଁମାନେ ମୂର୍ଖ, ଯେଉଁମାନେ ବିଦ୍ୱାନ ହୁଅନ୍ତି ତାଙ୍କ ପାଖରେ କିଭଳି ଲାଗୁଥିଲା ସେଇଟା ଅବିଦୁଷାଂ, ଅବିଦୁଷାଂ ବିରାଟ, ବିରାଟ ରୂପ, ଏ ବିଭତ୍ସ ରୂପ, ଏଇଟା ଜୁଗୁପ୍ସିତମ ନିନ୍ଦନୀୟ, ନିନ୍ଦା, ଏ କ'ଣ ଇଏ ଗୋଟେ ପିଲା ଜାଣିନାହିଁ କିଛି, ସଭ୍ୟ ସମାଜରେ କେମିତି ପ୍ରବେଶ କରିବା ହେବ ଜାଣିନାହିଁ, ଏଭଳି ଭାବରେ ଗୋଟେ ଶରୀର ଶରୀର ରକ୍ତ ସବୁ ଲାଗିଛି କି ପ୍ରବେଶ କରନ୍ତି ସଭାକୁ, ଏଇଭଳି ଭାବରେ ସେମାନେ ଭାବୁଛନ୍ତି। ଏ ନିନ୍ଦା, ନିନ୍ଦା ରସ, ଅଧିକାଂଶ ସେଇ ନିନ୍ଦା ରସକୁ ଆସ୍ୱାଦନ କରନ୍ତି। ଆମର ଶାସ୍ତ୍ରରେ ଗୋଟେ କଥା ରହିଛି, ନିନ୍ଦା ଏବଂ ପ୍ରଶଂସା ଭାଗବତ ଏକାଦଶ ବର୍ଣ୍ଣନା କରାଯାଇଛି, ସେ ଶ୍ଳୋକଟି ଅଛନ୍ତି, ନିନ୍ଦା କାହାକୁ ନିନ୍ଦା କରାଯିବ ନାହିଁ, କାହାକୁ ପ୍ରଶଂସା ମଧ୍ୟ କରାଯିବ ନାହିଁ, ନ ପ୍ରଶଂସେତ୍ ନ ଗାର୍ହେତ୍, ଏ ଶ୍ଳୋକଟି ଅଛନ୍ତି ଭାଗବତମରେ। କାହାକୁ ପ୍ରଶଂସା କରାଯିବ ନାହିଁ କି କାହାକୁ ନିନ୍ଦା କରାଯିବ ନାହିଁ, କିନ୍ତୁ ସାଧାରଣତଃ ଲୋକମାନେ ପ୍ରଶଂସା ତ କରନ୍ତି ନାହିଁ, ନିନ୍ଦାଟା ବେଶୀ କରନ୍ତି। ଶତକଡ଼ା ଅନୁସଦ ଭାଗ ଯଦି ଜଣଙ୍କର ଗୁଣ ଥିବ, ଗୋଟିଏ ଭୁଲ ହୋଇଯାଇଛି, ସିଏ ଆଉ ଅନୁସଦ ଗୁଣକୁ ଭୁଲିଯିବେ, ଏଇ ଗୋଟିଏ ଖରାପ ଗୁଣ ଅଛି ମାନେ ସେଇଟାକୁ ହଜାର ହଜାର କରି ମାନେ କ'ଣ ଡେସ୍କ୍ରାଇବ୍ କରିବେ, ସେଇଟା ବର୍ଣ୍ଣନା କରିବେ। ଏମିତିକି ମହାପ୍ରଭୁଙ୍କର ମଧ୍ୟ ନିନ୍ଦା କରୁଥିଲେ ରାମଚନ୍ଦ୍ର, କ'ଣ ତାଙ୍କ ନା ରାମଚନ୍ଦ୍ର, ଏଇ ଯେଉଁ ଈଶ୍ୱରପୁରୀଙ୍କ ଦୁଇ ଜଣ ଥିଲେ, ରାମଚନ୍ଦ୍ର ପୁରୀ ଆଉ ଈଶ୍ୱରପୁରୀ, ଦୁଇ ଜଣ ଯାକ ମାଧବେନ୍ଦ୍ର ପୁରୀଙ୍କ ଶିଷ୍ୟ ନା, ଏ ରାମଚନ୍ଦ୍ର ପୁରୀ ଭଗବାନ ମହାପ୍ରଭୁଙ୍କୁ ମଧ୍ୟ ନିନ୍ଦା କରୁଥିଲେ, ତମେ ମିଠା ଖାଉଛ, ଏସି ଖାଉଛ, ସନ୍ନ୍ୟାସ ହେଇକି ମିଠା ଖାଉଛ, ସବୁ ସାରା ଘର ସାରା ସବୁ ପିମ୍ପୁଡ଼ି ଚାଲୁଛନ୍ତି, କେଉଁଠୁ ଚାଲିଲେ, ସେ ନିନ୍ଦା କଲେ ଏଇଭଳି ଭାବରେ, ଭଗବାନଙ୍କୁ ମଧ୍ୟ ନିନ୍ଦା କଲେ, ତାଙ୍କ ଗୁରୁଙ୍କୁ ନିନ୍ଦା କରିଥିଲେ, ମାଧବେନ୍ଦ୍ର ପୁରୀଙ୍କୁ ନିନ୍ଦା କରିଥିଲେ, ତେଣୁ ସେ ଆସ୍ତେ ଆସ୍ତେ ପହଞ୍ଚିଗଲା ଭଗବାନ ପାଖରେ, ଭଗବାନଙ୍କୁ ନିନ୍ଦା କରିବା ଆରମ୍ଭ କଲେ। ଯେଉଁ ଭଗବାନଙ୍କୁ ନିନ୍ଦା କରୁଛନ୍ତି ଆଉ ଅନ୍ୟମାନଙ୍କ କଥା କ'ଣ କହିବା, କାରଣ ନିନ୍ଦା ରସଟା ବହୁତ ଆନନ୍ଦ ଆସ୍ୱାଦନୀୟ ସମସ୍ତଙ୍କ ପାଇଁ ନିନ୍ଦା ରସ। ତେଣୁ ତତ୍ତ୍ୱଂ ପରଂ ଯୋଗିନାମ, ଯୋଗୀମାନଙ୍କ ପାଖରେ ଇଏ ହେଉଛନ୍ତି ତତ୍ତ୍ୱଂ ପରଂ, ପରମ ତତ୍ତ୍ୱ, ଇଏ ହେଉଛି ଶାନ୍ତ ରସ। ଏବଂ ବୃଷିନାଂ ପରଦେବତେତି, ବୃଷ୍ଣିବଂଶରେ ଯେଉଁମାନେ ଆସିଛନ୍ତି ତାଙ୍କୁ ଦେଖିକରି, କୃଷ୍ଣଙ୍କୁ ଦେଖି ସେ ଭାବୁଛନ୍ତି ଆମର ଶ୍ରେଷ୍ଠ ଦେବତା, ଯାହାଙ୍କ ପାଇଁ ସେ ଅଠର ବର୍ଷ କାଳରୁ ଉର୍ଦ୍ଧ ଅପେକ୍ଷା କରିଥିଲେ, କେତେବେଳେ ତାଙ୍କୁ ଦର୍ଶନ ହେବ, ଆଜି ତାଙ୍କୁ ଦର୍ଶନ କରୁଛନ୍ତି, ସେ ଜାଣୁଛନ୍ତି ଇଏ ଆମର ଶ୍ରେଷ୍ଠ ଦେବତା, ଦାସ୍ୟ କପିପତି ଦାସ୍ୟ, ହନୁମାନ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ସହିତ ଦାସ୍ୟ ରସରେ ସମ୍ବନ୍ଧିତ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ରହିଛି ରଙ୍ଗଗତ ସାଗ୍ରଜ, ଭଗବାନ ଅଗ୍ରଜଙ୍କ ସହିତ ରଙ୍ଗ ଭିତରେ ପ୍ରବେଶ କରୁଛନ୍ତି, ଆପଣମାନେ ଏ ରସକୁ ଆସ୍ୱାଦନ କରିବେ ଆଜି, ଆସନ୍ତାକାଲି ଆମେ ଆରମ୍ଭ କରିବା ଆଉ କ'ଣ କ'ଣ ହେଲା ସବୁ କଥା, ଆମ କଥାକୁ ଏଠି ବିଶ୍ରାମ ଦେବା, ଟିକିଏ ଅଧିକ ସମୟ ହୋଇଯାଇଛି ଆଜି, ଯେଉଁ ମହାପ୍ରସାଦ ଗୋବିନ୍ଦ ନାହାନ୍ତି ତେଣୁ ଚିନ୍ତା ନାହିଁ, ଏବଂ ନମ ଭଗବତ ବାସୁଦେବ ଚାଲିବ, ପୁଣି ଏଗାରଟା ବେଳେ କଥା ଚାଲିବ, ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ରହିଛି ବା କିଛି ସନ୍ଦେହ ରହିଛି, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଜୟ ଗୌର ପ୍ରେମାନନ୍ଦେ। ଆମର କିଏ ଇଏ କହୁଥିଲେ କି, ସେ ଯେଉଁ ଉପେନ୍ଦ୍ର ବି ଦୁଃ ହୁଅ ସେ